ଏବେ ପ୍ରଥମ ନାଁ ଆସେ ମୋ ନାଁ ଯୁବିନାଚାର୍ଯ୍ୟ
ମୋ ନାଁ ଯୁବିନାଚାର୍ଯ୍ୟ
ଗ୍ରାମ ରାଇଖୋଲ
ଗ୍ରାମ ରାଇଖୋଲ
ଜିଲ୍ଲା କନ୍ଧମାଳ
ଜିଲ୍ଲା କନ୍ଧମାଳ
ବ୍ଲକ ଖଜୁରୀପଡ଼ା
ବ୍ଲକ ଖଜୁରୀପଡ଼ା
ଏବେ ଖେଚୁଡ଼ି ବିଷୟରେ ମୁଁ କହିବାକୁ ଯାଉଛି ଖେଚୁଡ଼ି
ମୁଁ କହିବାକୁ ଯାଉଛି ଏବେ ଖେଚୁଡ଼ି ବିଷୟରେ ମୁଁ ଏବେ ଭଜା ଖେଚୁଡ଼ି ବିଷୟରେ କହିବାକୁ ଯାଉଛି ଚାଉଳ ଟିକେ ଧୋଇବା ଧୋଇକି ତେଲ କଡେଇ ଗରମ କରିକି ତେଲ ବସେଇବା ତେଲ ବସେଇଲା ପରେ ତାକୁ ଜିରା ଟିକେ ଫୁଟଣ ଦେବା ତାପରେ ତେଜପତ୍ର ଫୁଟଣ ଦେଇକି ଚାଉଳଟାକୁ ଭାଜିବା ଚାଉଳଟା ଭାଜି ହେଇ ସାରିଲା ପରେ ଆମେ ତାକୁ ପାଣି ଦେବା ପାଣି ଦେଇ ସାରିଲା ପରେ ଟିକେ ହଳଦୀ ଗୁଣ୍ଡ ଆଉ ଲୁଣ ପକେଇଦେବା ତାପରେ ଖେଚେଡ଼ିଟା ହେଇସାରିଲା ଟାଇମରେ ଟିକେ ଟିକେ ପାଣି ମରିଲେ ହେଲା ବେଳକୁ ନଡ଼ିଆ ପକେଇବା ନଡ଼ିଆଟା ଟିକେ ପୁରା ହେଇଗଲା ବେଳକୁ ଟିକେ ଟିକେ ପାଣି ଥିବ ଚିନି ପକେଇକି ଘୋଡ଼େଇ ଦେବା ଘୋଡ଼େଇ ଦେଲା ପରେ ପୁରା ସ୍ମେଟ ହେଇଗଲା ପରେ ଆମେ ଓହ୍ଲେଇ ଦେବା ହେଇଗଲା ଖେଚେଡ଼ି।